ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ପ୍ରଗତି ଦିଗରେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପାରିବେ ବୋଲି ଆଶାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଅନୁମୋଦିତ, ଲୋକସଭାରେ ତିନୋଟି ବିଲ୍ ଆଗତ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜିଏସ୍ଟି କ୍ଷେତ୍ରରେ ଆଗାମୀ ଦିନରେ ନିଆଯିବାକୁ ଥିବା ସଂସ୍କାରମୂଳକ ପଦକ୍ଷେପ ଆତ୍ମନିର୍ଭର ଭାରତ ଦିଗରେ ଦେଶର ଯାତ୍ରାକୁ ସୁଗମ କରିବ, କହିଲେ ଅର୍ଥମନ୍ତ୍ରୀ। ଛତିଶଗଡ଼ରେ ଆଜି 10 ମହିଳାଙ୍କ ସମେତ 29 ଜଣ ମାଓବାଦୀ କଲେ ଆତ୍ମସମର୍ପଣ, ଏବଂ ଆଫଗାନିସ୍ତାନର ରୋହାତ ପ୍ରଦେଶରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 79 ବୃଦ୍ଧି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଜଣେ ଦାୟିତ୍ୱସମ୍ପନ୍ନ ଉପରାଷ୍ଟ୍ରପତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆଜି ଶ୍ରୀ ରାଧାକ୍ରିଷ୍ଣନ ନିଜର ମନୋନୟନ ପତ୍ର ଦାଖଲ କରିବା ସମୟରେ ତାଙ୍କ ସହିତ ଏନ୍ଡିଏର ବରିଷ୍ଠ ନେତୃବୃନ୍ଦ, କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏବଂ ସେ ନିଜେ ଉପସ୍ଥିତ ରହିଥିଲେ। ଜାତୀୟ ପ୍ରଗତି ଦିଗରେ ଶ୍ରୀ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ରୂପେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପାରିବେ ବୋଲି ଏନ୍ଡିଏ ପରିବାର ଆଶାବାଦୀ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରି ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହର କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ଆଜି ରାଜ୍ୟସଭାକୁ ପର୍ଯ୍ୟାୟକ୍ରମେ 2 ଥର ଏବଂ ଲୋକସଭାକୁ 4 ଥର ମୁଲତବୀ ରଖାଯାଇଥିଲା। ଶେଷରେ ଅପରାହ୍ନ 5ଟାରେ ଲୋକସଭାରେ ଅନ୍ଲାଇନ୍ ଗେମିଂ ବିଲ୍ 2025 ବାଚନିକ ଭୋଟ୍ରେ ପାରିତ ହେବା ପରେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ଓମ୍ ବିର୍ଲା ଆଜି ଦିନକ ପାଇଁ ମୁଲତବୀ ରଖିଛନ୍ତି। ସେହିଭଳି ରାଜ୍ୟସଭାରେ ଅପରାହ୍ନ 2 ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଆଇଆଇଏମ୍ ସଂଶୋଧନ ବିଲ୍ 2025 ପାରିତ ହୋଇଥିଲା। ମାତ୍ର ଉଚ୍ଚ ସଦନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚଳାଇବା ସମ୍ଭବପର ନ ହେବାରୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ 3 ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି। ସେଗୁଡ଼ିକ ହେଲା ସମ୍ବିଧାନ 130 ସଂଶୋଧନ ବିଲ୍ 2025, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ 2025 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2025।
महोदय मैं प्रस्ताव करता हूं कि भारत के संविधान का संशोधन करने वाले विधेयक को पुरस्थापित करने की अनुमति दी जाए। महोदय मैं प्रस्ताव करता हूं कि जम्मू कश्मीर पुनर्गठन अधिनियम 2019 का संशोधन करने वाले विधेयक को पुरस्थापित करने की अनुमति दी जाए। महोदय मैं प्रस्ताव करता हूं कि संघ राज्य क्षेत्र शासन अधिनियम 1963 का संशोधन करने वाले विधेयक को पुरस्थापित करने की मंजूरी दी जाए।
କଂଗ୍ରେସ, ସମାଜବାଦୀ ପାର୍ଟି ଓ ଏଆଇଏମ୍ଆଇଏମ୍ ସମେତ ବିରୋଧୀ ଦଳଗୁଡ଼ିକ ଏହି 3 ବିଲ୍କୁ ଅସାମ୍ବିଧାନିକ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି କହିବା ସହିତ ଏହାର ବିରୋଧ କରିଥିଲେ। ଆଇଆଇଏମ୍ ସଂଶୋଧନ ବିଲ୍ 2025 ସଂସଦରେ ଗୃହୀତ ହୋଇଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ଗୃହୀତ ହେବା ପରେ ଆଜି ରାଜ୍ୟସଭାରେ ଏହା ପାରିତ ହୋଇଛି। ଏହି ବିଲ୍ ଉପରେ ରାଜ୍ୟସଭାରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଏବଂ ଆଇଆଇଏମ୍ ଭଳି ଆଧୁନିକ ତଥା ନୂତନ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଦିଗରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।
ପିଛଲେ 11 ସାଲ ମେ ଦେଶ ମେ 8 ପହିଲେ ହମନେ ବନାଏ ଥେ ଆଇଆଇଏମ୍ ମୁମ୍ବଇ ତକ ଆଜ କୋ ମିଲା କେ ୟେ ନୟା ନୋଆ ଆଇଆଇଏମ୍ ବନ ଜାଏଗା ମୋଦି ଜୀ କେ କାର୍ଯ୍ୟକାଳ। ପହିଲେ 13 ଆଇଆଇଏମ୍ ଥା 53 ସାଲ ମେ ଔର 11 ସାଲ ମେ 9 ଆଇଆଇଏମ୍ ବନେ। ୟେ ଏକ ଅପନେ ଆପ ମେ ଏକ ଷ୍ଟେଟମେଣ୍ଟ। 2013-14 ମେ ସମୁଚା 13 ଆଇଆଇଏମ୍ ମେ ଷ୍ଟୁଡେଣ୍ଟସ କେ ନମ୍ବର ଥା 3500। ଆଜ 24-25 ମେ ହମନେ ଇସମେ ଆଇଆଇଏମ୍ ଗୁହାଟୀ ଆଇ ନେ ଇସମେ ଷ୍ଟୁଡେଣ୍ଟ ନମ୍ବର ଇଜ 9800। 3500 ଟୁ 9800 ଦିସ ଷ୍ଟେଟମେଣ୍ଟ ଶୋଜ୍ ଦ କମିଟମେଣ୍ଟ ଅଫ୍ ଆୱର ଗଭର୍ଣ୍ଣମେଣ୍ଟ towards creating new institutions and giving opportunity to many more students in our country।
ପୂର୍ବରୁ ଏହି ବିଲ୍କୁ ଆଗତ କରି ଶ୍ରୀ ପ୍ରଧାନ କହିଥିଲେ, ଏହାଦ୍ୱାରା ଆଇଆଇଏମ୍ ଅଧିନିୟମ 2017 ସଂଶୋଧନ କରାଯାଇପାରିବ। ବର୍ତ୍ତମାନ ଦେଶରେ 21 ଆଇଆଇଏମ୍ କାର୍ଯ୍ୟକ୍ଷମ ରହିଛି। ଏତଦ୍ବ୍ୟତୀତ ଦେଶର ଉତ୍ତର ପୂର୍ବାଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ପରିଚିତ ଆସାମର ଗୌହାଟୀରେ ମଧ୍ୟ ଆଇଆଇଏମ୍ ପ୍ରତିଷ୍ଠା କରାଯାଇପାରିବ। ଉତ୍ତର ପୂର୍ବାଞ୍ଚଳର ଯୁବବର୍ଗଙ୍କ ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ୱରୂପ ଚଳିତ ଶିକ୍ଷାବର୍ଷରେ ଏହି ପ୍ରତିଷ୍ଠାନ ଲାଗି ନାମଲେଖା ଆରମ୍ଭ ହେବ ବୋଲି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
देशवासियों को विशेष करके आसाम वासियों को आश्वस्त करना चाहते हैं कि इसी एकेडमिक ईयर में IIM गुवाहाटी में स्टूडेंट की एडमिशन होगी, प्राध्यापकों की नियुक्ति होगी और पढ़ाई भी शुरू किया जाएगा।
आप अपने संवाद सुनते आकाशवाणी रो। प्रधानमंत्री नरेंद्र मोदी आसंता शुक्रवार दिन बिहार और पश्चिमबंग गस्त करी ପ୍ରାୟ 18,000 crore ଉର୍ଦ୍ଧ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପୂର୍ବାହ୍ନରେ ଶ୍ରୀ ମୋଦି ପ୍ରଥମେ ବିହାର ଗସ୍ତ କରି 13,000 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ 2 ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଆଣ୍ଟା ସିମାରିଆ ସେତୁ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟୁତ୍ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦି 6,880 crore ଟଙ୍କା ମୂଲ୍ୟର ବକ୍ସର ତାପଚ ବିଦ୍ୟୁତ୍ କେନ୍ଦ୍ରର ଲୋକାର୍ପଣ କରିବେ। ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବିକଶିତ ସହରାଞ୍ଚଳ ସଂଯୋଗୀକରଣ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ କୋଲକାତା ଗସ୍ତ କରି ମେଟ୍ରୋ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ। ପଶ୍ଚିମବଙ୍ଗରେ ସଡ଼କ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ 1,200 crore ଟଙ୍କାରୁ ଅଧିକ ମୂଲ୍ୟର 7.2 kilometer ଲମ୍ବା 6 lane ବିଶିଷ୍ଟ ଏଲିଭେଟେଡ୍ କୋନା ଏକ୍ସପ୍ରେସ୍ ପଥର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଦ୍ରବ୍ୟ ଓ ସେବାକର ଜିଏସ୍ଟି କ୍ଷେତ୍ରରେ ଆଗାମୀ ଦିନରେ ନିଆଯିବାକୁ ଥିବା ସଂସ୍କାରମୂଳକ ପଦକ୍ଷେପ ଆତ୍ମନିର୍ଭର ଭାରତ ଦିଗରେ ଦେଶର ଯାତ୍ରାକୁ ସୁଗମ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜିଏସ୍ଟି ପରିଷଦ ଦ୍ୱାରା ଗଠିତ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି, ସାଧାରଣ ନାଗରିକ, କୃଷକ, ମଧ୍ୟବିତ୍ତ ପରିବାର ଏବଂ MSMEଗୁଡ଼ିକୁ ଟିକସ ବ୍ୟବସ୍ଥାରେ ଚାପମୁକ୍ତ କରିବା ହେଉଛି ଏହିସବୁ ସଂସ୍କାରମୂଳକ ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଏହାଦ୍ୱାରା ଟିକସ ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ସ୍ୱଚ୍ଛ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କୋଠାରେ ରୁଷ୍ର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ତଥା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ରୁଷ ସମ୍ପର୍କ, ସମସାମୟିକ ବିଶ୍ୱ ଭୂ ରାଜନୈତିକ ସ୍ଥିତି ଏବଂ ଭାରତର ଦୃଷ୍ଟିକୋଣ ପ୍ରସଙ୍ଗଗୁଡ଼ିକ ମୁଖ୍ୟତଃ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ତିନିଦିନିଆ ରୁଷ ଗସ୍ତରେ ଥିବା ଡକ୍ଟର ଜୟଶଙ୍କର ଭାରତ ରୁଷ ବାଣିଜ୍ୟ, ଅର୍ଥନୀତି, ବିଜ୍ଞାନ ଓ ଜ୍ଞାନକୌଶଳ ଏବଂ ସାଂସ୍କୃତିକ ସହଯୋଗ ସମ୍ପର୍କିତ ଆନ୍ତଃସରକାରୀ ଆୟୋଗର 26ତମ ଅଧିବେଶନରେ ସହ ଅଧ୍ୟକ୍ଷତା କରିବେ। ଏଥିସହିତ ମସ୍କୋଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ରୁଷ ବାଣିଜ୍ୟିକ ଫୋରମ ବୈଠକରେ ମଧ୍ୟ ସେ ଉଦ୍ବୋଧନ ଦେବେ। ଛତିଶଗଡ଼ରେ ଆଜି 10 ମହିଳାଙ୍କ ସମେତ ମୋଟ 29 ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଲାଗି ପ୍ରାୟ 55 lakh ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦନ୍ତେୱାଡ଼ା ଜିଲ୍ଲାରେ 21 ଜଣ ଏବଂ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ପୁଲିସ୍ ଏବଂ କେନ୍ଦ୍ରୀୟ ସଶସ୍ତ ବାହିନୀର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅସ୍ତ୍ର ସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ 50,000 crore ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏତଦ୍ବ୍ୟତୀତ ଦକ୍ଷତା ବିକାଶ ଲାଗି ସେମାନଙ୍କୁ ସରକାରଙ୍କ ପକ୍ଷରୁ ତାଲିମ ପ୍ରଦାନ କରାଯିବା ସହିତ ଚାଷ ଲାଗି ଜମି ମଧ୍ୟ ଯୋଗାଇ ଦିଆଯିବ। ଆଫଗାନିସ୍ତାନର ରେହାତ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 79ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ଇରାନରୁ ହେରାତ ସହରକୁ ସଂଯୋଗ କରୁଥିବା ରାଜପଥରେ ଆଫଗାନ ଶରଣାର୍ଥୀମାନେ ଇରାନରୁ ଫେରୁଥିବା ଏକ ଯାତ୍ରୀବାହୀ ବସ୍ ସହିତ ଏକ ମିନି ଟ୍ରକ୍ ଓ ମୋଟରସାଇକେଲ ଧକ୍କା ହେବା ଫଳରେ ବସ୍ରେ ନିଆଁ ଲାଗିଯିବାରୁ ଏଭଳି ଅଘଟଣ ଘଟିଛି। ପାକିସ୍ତାନର କରାଚୀରେ ଅବିଶ୍ରାନ୍ତ ମୌସୁମୀ ବର୍ଷା ଜନିତ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ 10 ଜଣ ଆହତ ହୋଇଛନ୍ତି। ବନ୍ୟାରେ ସଡ଼କ ଏବଂ ଅନ୍ୟାନ୍ୟ ସୌଧଗୁଡ଼ିକ ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ସେହିଭଳି ଇଲେକ୍ଟ୍ରିକ୍ ତାର ଛିଡ଼ି ପଡ଼ିବା ଯୋଗୁଁ ବିଦ୍ୟୁତ୍ ଆଘାତରେ ମଧ୍ୟ ଅନେକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଦେଶର ପ୍ରଗତି ଦିଗରେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପାରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଜି ସଂସଦରେ ଅନୁମୋଦିତ। ଜିଏସ୍ଟି କ୍ଷେତ୍ରରେ ଆଗାମୀ ଦିନରେ ନିଆଯିବାକୁ ଥିବା ସଂସ୍କାରମୂଳକ ପଦକ୍ଷେପ ଆତ୍ମନିର୍ଭର ଭାରତ ଦିଗରେ ଦେଶର ଯାତ୍ରାକୁ ସୁଗମ କରିବ କହିଲେ ଅର୍ଥମନ୍ତ୍ରୀ। ଏବଂ ଛତିଶଗଡ଼ରେ ଆଜି 10 ମହିଳାଙ୍କ ସମେତ 29 ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ସମ୍ବାଦ ଶେଷ ହେଲା।